आकाशवाणी। संवाद पढ़ुछंति मलय रंजन मिश्र। गवेषणा माध्यमरे समस्यार नूतन समाधान खोजिबा उपरे गुरुत्व देले प्रधानमंत्री नरेन्द्र मोदी। हरियाणा विधानसभा निर्वाचन में 90 आसन पाई एपर्यंत 135 जन प्रार्थी दाखल करिछंति नामांकन पत्र। देशरे वैद्युतिक जान बिक्री उल्लेखनीय वृद्धि पाई कहिले परिवहन और राजपथ मंत्री नितिन गडकरी। सामुद्रिक झड़ यागे प्रभाव में भियतनामें मृत्यु संख्या 65 को वृद्धि। मानव चालाण और साइबर ठकई मामलें लाओस स्थित लंगसेंग कंपानी सीईओ विरुद्ध चार्जसीट दाखल कला एनआईए। प्रधानमंत्री नरेन्द्र मोदी कहते गवेषणा माध्यम समस्यार नूतन समाधान खोजिबा उपरे ध्यान दिया उचित। नुआदिल्लीठारे नवगठित अनुसंधान जातीय गवेषणा प्रतिष्ठान एएमआरएफ्र आज अनुष्ठित प्रथम परिचालना बोर्ड बैठक अध्यक्षता करी प्रधानमंत्री एहा कहिछन्ति। से कहिछन्ति गवेषणा क्षेत्र में आह्वान सृष्टि करुथिबा प्रतिबंधकगुडिक चिन्हट करी एहाकु दूर करिबा उचित। गवेषणा एवं विकासर अग्रगति उपरे नजर रखिबा पई प्रसंगस्तरीय विशेषज्ञंकर तालिका प्रस्तुत करिबा सह एक ड्याशबोर्ड विकसित करिबाकु प्रधानमंत्री परामर्श दैछन्ति। गवेषणा एवं उद्भावन पर संबल अभाव रहा तेणु संबल सठिक विनियोग प्रधानमंत्री गुरुत्व जातीय शिक्षानीति 2020 सुपारिश आधार में गवेषणा संस्था प्रतिष्ठा करा देशर विश्वविद्यालय महाविद्यालय गवेषणा अनुष्ठान और गवेषणा और विकास परीक्षागार अनुसंधान संस्कृति को प्रोत्साहित करने यह प्रतिष्ठान मुख्य उद्देश्य प्रधानमंत्री कहते। हरियाणा विधानसभा निर्वाचन में 90 आसन पर एपर्यंत 135 जन प्रार्थी नामांकन पत्र दाखल करिछन्ति। आसंता 12 तारीख अपराह्न 3टा पर्यंत नामांकन पत्र दाखल प्रक्रिया जारी रहिबो। पूर्वरु बीजेपी 67 जनकर प्रार्थित्व पई नामतालिका घोषणा करिथिला जेथरे मुख्यमंत्री नायब सैनी पूर्वतन अर्थमंत्री कैप्टेन अभिमन्यु बलवंत सिंह घनश्याम दास अरोरा सुभाष सुधा घनश्याम सराफ प्रमुख नाम स्थानित होता। तेरे आज बीजेपी आउ 21 जनकर नाम तालिका प्रकाश करी कैप्टेन जोगेश बैरागी जुलना विधानसभा आसन ओलंपिक क्रीडाविद विनेश फोगत विरुद्ध निर्वाचन लड़े अन्न्य कृष्णा गेहलावत विमला चौधरी प्रदीप सांगवन नसीम अहमद एवं ऐराज खां प्रमुख अछन्ति। सेहिभली कांग्रेस 41 जनकर प्रार्थी तालिका घोषणा करिछि दलर राज्य सभापति उदयभान राजेन्द्र सिंह जून प्रमुख अछन्ति। अन्य राजनैतिक दलगुडिक मध्यरे आम आदमी पार्टी 20 आजाद समाज पार्टी मेंट जेजेपी 31 एवं आईएनएलडी बीएसपी मेंट 12 जन प्रार्थी नाम घोषणा करिछि। तेबे आम आदमी पार्टी आज आउ 9 जन प्रार्थित्व पई नाम घोषणा करिछि प्रवेश मेहटा मुक्तियार सिंह बाजीगर प्रमुख अछन्ति। जम्मू सीमांत बीएसएफ महानिर्देशक डीके बुरा कहते आगामी विधानसभा निर्वाचन समय शांतिश्रृंखला रक्षापी विहित पदक्षेप ग्रहण कर अनुप्रवेश विरोधी व्यवस्था ग्रहण विभिन्न संवेदनशील अंचल व्यापक सुरक्षा व्यवस्था ग्रहण कर डोडा जिले में श्री बुरा कहते चेनाब उपत्य सीमा सुरक्षा बाहन को मुतयन कर देशरे वैद्युतिक जान बिक्री वृद्धि पाइले 5 कोटि निजुक्ति सुजोग सृष्टि होइपरिबो बोली सड़क परिवहन और राजपथ मंत्री नितिन गडकरी कहिछन्ति। भारतीय ऑटोमोबाइल निर्माण परिषद सियामर 64वां वार्षिक सम्मेलनकु संबोधन कर श्री गडकरी कहिछन्ति देशरे वैद्युतिक जान बिक्री उल्लेखनीय वृद्धि पाइछि। 2023 सुधा यह वार्षिक 1 कोटि बिक्री संख्या को स्पर्श करिबो आशा करा जाउछि। से कहिछन्ति 30 लक्ष वैद्युतिक जान देशरे एपर्यंत पंजीकृत होइछि। 2023-24 आर्थिक वर्ष रे वैद्युतिक चारिचकिया जान बिक्री रे 45% एवं वैद्युतिक दुईचकिया जान बिक्री रे 56% वृद्धि घटिछि। एही समय मध्ये 400 स्टार्टअप वैद्युतिक दुईचकिया जान उत्पादन आरंभ करिछन्ति। नुआ स्क्रापिंग नीति अधीन पुराणा जानगुड़ी स्क्राप करने अभिनव उपाय बाहर करने को मंत्री श्री गडकरी ऑटोमोबाइल शिल्प को आह्वान देते देश में पर्याप्त स्क्रापिंग केन्द्र नहीं भारत को विश्व ऑटोमोबाइल हब रे परिणत करने सरकार पदक्षेप नौकर ऑटोमोबाइल शिल्प को साहय करने उत्पादन को प्रोत्साहित कर श्री गडकरी आकाशवाणी। ସାମୁଦ୍ରିକ ଝଡ଼ ୟାଗି ପ୍ରଭାବରେ ଭିଏତନାମରେ ମୃତ୍ୟୁ ସଂଖ୍ୟା 65କୁ ବୃଦ୍ଧି ପାଇଛି। ପ୍ରବଳ ବର୍ଷାଜନିତ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ ଦେଶର ଉତ୍ତରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। 39 ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ଭିଏତନାମର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପୋଙ୍ଗଚାଉ ପୋଲ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାମୁଦ୍ରିକ ଝଡ଼ ପ୍ରଭାବିତ ଦେଶର 5ଟି ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ପାମ୍ ମିନ୍ଚିନ୍ $4 ମିଲିୟନର ସହାୟତା ରାଶି ଘୋଷଣା କରିଛନ୍ତି। ରାଜଧାନୀ ମସ୍କୋ ସମେତ 9ଟି ଅଞ୍ଚଳରେ ୟୁକ୍ରେନ୍ର 144 ମାନବ ବିହୀନ ବିମାନ ୟୁଏଭିକୁ ନଷ୍ଟ କରି ଦିଆଯାଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇ କହିଛି, ୟୁକ୍ରେନ୍ ସେନା ପକ୍ଷରୁ ଏହା ଏକ ବଡ଼ଧରଣର ଆକ୍ରମଣର ଅଂଶ ଥିଲା। ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍ ସେଗୁଡ଼ିକୁ ଚିହ୍ନଟ କରି ନଷ୍ଟ କରିଦେଇଛି। ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳକୁ ଲକ୍ଷ୍ୟ କରି 9ଟି ଡ୍ରୋନ୍ ଉଡ଼ାଣ କରୁଥିଲା। ମସ୍କୋର 4ଟି ବିମାନ ବନ୍ଦର ମଧ୍ୟରୁ 3ଟିକୁ 6 ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା ଏବଂ 50 ବିମାନ ଉଡ଼ାଣର ଗତିପଥକୁ ପରିବର୍ତ୍ତନ କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ମସ୍କୋ ରିଫାଇନାରୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ପାୱାର ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ମନ୍ତ୍ରଣାଳୟ କହିଛି, ଚଳିତ ମାସ ପ୍ରାରମ୍ଭରେ ୟୁକ୍ରେନ୍ର 158 ଡ୍ରୋନ୍କୁ ଏୟାର ଡିଫେନ୍ସ ସିଷ୍ଟମ୍ ନଷ୍ଟ କରିଦେଇଥିଲା। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ମତ୍ସ୍ୟ କିଷାନ ସମୃଦ୍ଧି ସହ ଯୋଜନାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ମତ୍ସ୍ୟ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଆରମ୍ଭ କରାଯାଇଥିବା ଜାତୀୟ ପ୍ରାଥମିକତା ପ୍ରକଳ୍ପଗୁଡ଼ିକ ଉପରେ ଆଲୋଚନା କରାଯିବ। ମତ୍ସ୍ୟ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଲଷ୍ଟର ଉପରେ ପରିଚାଳନାଗତ ମାର୍ଗଦର୍ଶିକାକୁ ଉନ୍ମୋଚନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଏସ୍ପି ସିଂହ ବାଘେଲ ଏବଂ ଜର୍ଜ କୁରିଆନ୍, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମତ୍ସ୍ୟ ବିଭାଗର ପ୍ରତିନିଧି, ଏହି ଯୋଜନାର ହିତାଧିକାରୀ ପ୍ରମୁଖ ଯୋଗଦେବେ। ଲାଓସ୍ଥିତ ଲଙ୍ଗସେଙ୍ଗ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆଜି ଚାର୍ଜସିଟ୍ ଦାଖଲ କରିଛି। ମାନବ ଚାଲାଣ ଏବଂ ସାଇବର ଠକେଇ ମାମଲାରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ଗତ ଜୁନ୍ ମାସରେ ଏନ୍ଆଇଏ ଦ୍ୱାରା ଗିରଫ ହୋଇଥିବା ସୁଦର୍ଶନ ଦରାଡେଙ୍କୁ ଏହି ମାମଲାରେ ମୁଖ୍ୟ ଦୋଷୀ ଭାବେ ନାମିତ କରାଯାଇଛି। ତଦନ୍ତ ବେଳେ ଦରାଡେଙ୍କ ମୋବାଇଲ୍ରୁ ବହୁ ତଥ୍ୟ ହସ୍ତଗତ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି, ଦରାଡେଙ୍କ କମ୍ପାନୀ ଲାଓସ୍ଥିତ ଲଙ୍ଗସେଙ୍ଗ କମ୍ପାନୀରେ ଚାକିରି କରାଇଦେବା ନେଇ ଯୁବକଙ୍କୁ ଚୋରା ଚାଲାଣ ର୍ୟାକେଟ୍ରେ ସଂଶ୍ଳିଷ୍ଟ ରହିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ବିଷୟରେ ସୂଚନା ସଂଗ୍ରହ ଚାଲିଛି ବୋଲି ଏନ୍ଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଭାରତ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ଅତ୍ୟନ୍ତ ସୁଦୃଢ଼ ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ମୁମ୍ବାଇଠାରେ ଆଜି ଆରମ୍ଭ ହୋଇଥିବା ୟୁଏଇ ଭାରତ ବ୍ୟବସାୟୀ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି, ୟୁଏଇକୁ ଭାରତର ଅଭିବୃଦ୍ଧି ପଥର ଏକ ପ୍ରମୁଖ ଅଂଶୀଦାର ବୋଲି ପ୍ରଧାନମନ୍ତ୍ରୀ ବିବେଚନା କରନ୍ତି। ଦୁଇ ଦେଶର କେତେକ ଶିଳ୍ପଗୋଷ୍ଠୀ ମଧ୍ୟରେ 10 ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଛି। ଏହି ଫୋରମ୍ର ବିଷୟବସ୍ତୁ ରହିଛି, ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତି ବ୍ୟତିରେକ ଉଦ୍ଭାବନ ଏବଂ ଭବିଷ୍ୟତ ପ୍ରସ୍ତୁତ ଅର୍ଥନୀତି। ଏହି ସମ୍ମିଳନୀରେ ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହିୟାଁ ଏବଂ ୟୁଏଇର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ଦୁଇ ଦେଶର ଶିଳ୍ପଗୋଷ୍ଠୀ ଏବଂ ବ୍ୟବସାୟୀ ବିଶେଷଜ୍ଞ ଉପସ୍ଥିତ ଥିଲେ। ଇସ୍କାତ ଓ ଭାରିଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି, ଇସ୍କାତ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ଏବଂ ସ୍ଥାୟିତ୍ୱ ପାଇଁ ଏଥିରେ ଆବଶ୍ୟକ ପରିବର୍ତ୍ତନ ଅଣାଯିବା ଦରକାର। ଗ୍ରୀନ୍ ଷ୍ଟିଲ୍ ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ କହିଛନ୍ତି, ସ୍ଥାୟିତ୍ୱ ଏବେ ଏକ ବିକଳ୍ପ ନୁହେଁ, ବରଂ ପୃଥିବୀର କଲ୍ୟାଣ ପାଇଁ ଆବଶ୍ୟକ ଦାୟିତ୍ୱ। ସେ କହିଛନ୍ତି, ଇସ୍କାତ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞ ବ୍ୟକ୍ତିବିଶେଷ ଏବଂ ନୀତି ନିର୍ଦ୍ଧାରକଙ୍କୁ ସବୁଜ ଇସ୍କାତ ଓ ଶିଳ୍ପ ପାଇଁ ସ୍ଥାୟିତ୍ୱ ବିଷୟରେ ଜ୍ଞାନ ଆହରଣ କରିବାରେ ଏହି ରିପୋର୍ଟ ସହାୟକ ହେବ। ଆକାଶବାଣୀ ସମ୍ବାଦ ବିଭାଗ ସହ କଥାବାର୍ତ୍ତା ବେଳେ ସେଲ୍ର ବୈଷୟିକ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ କୁମାର ସିଂ କହିଛନ୍ତି, ବ୍ଲାଷ୍ଟଫର୍ନେସ୍ ମାଧ୍ୟମରେ ଇସ୍କାତ ଉତ୍ପାଦନ ଦକ୍ଷତାରେ ଉନ୍ନତି ଆଣିବା ଏବଂ କାର୍ବନ୍ ନିର୍ଗମନକୁ ହ୍ରାସ କରିବା ଦିଗରେ ସେଲ୍ କାର୍ଯ୍ୟ କରୁଛି। ଗବେଷଣା ମାଧ୍ୟମରେ ସମସ୍ୟାର ନୂତନ ସମାଧାନ ଖୋଜିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହରିୟାଣା ବିଧାନସଭା ନିର୍ବାଚନରେ 90 ଆସନ ପାଇଁ ଏପର୍ଯ୍ୟନ୍ତ 135 ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦେଶରେ ବୈଦ୍ୟୁତିକ ଯାନ ବିକ୍ରି ଉଲ୍ଲେଖନୀୟ ବୃଦ୍ଧି ପାଇଛି କହିଲେ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସାମୁଦ୍ରିକ ଝଡ଼ ୟାଗି ପ୍ରଭାବରେ ଭିଏତନାମରେ ମୃତ୍ୟୁ ସଂଖ୍ୟା 65 ବୃଦ୍ଧି ଏବଂ ମାନବ ଚାଲାଣ ଏବଂ ସାଇବର ଠକେଇ ମାମଲାରେ ଲାଓସ୍ଥିତ ଲଙ୍ଗସେଙ୍ଗ କମ୍ପାନୀର ସିଇଓଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା ଏନ୍ଆଇଏ।